All meditation devotees, all meditation devotees, all with Shivaru Shivara. Narayana Namaskritya, Naram Chaiva Narottamam, Devi Saraswati Vyasam, Tatojayam Mudire, Devi Ramayane Shaiva, Purane Bharate Tatha, Aduchanti Chamadhyaya, Hari Sarvatra Giyate, Mukham Karoti Vacharam, Sambhuram Yate Girim, Yadrupasamam Bande, Sri Guru Dinatarine,
ब्रह्मा प्रश्न पचारुछंती कहीं सुखदेव गोस्वामी जो परीक्षित महाराज को प्रश्न उत्तर देवाई आरंभ कर तेणु सी निजे से प्रश्न उत्तर न दे पूर्व जो रही आचार्य मान कथा को सी प्रस्तुत करेणु जो प्रश्न परीक्षित महाराज पचारे सुखदेव को कमी सृष्टि हो प्रश्न नारद पचारे पिता ब्रह्मा को तेणु ब्रह्मा जो उत्तर देते से उत्तर को सी सुखदेव गोस्वामी परीक्षित महाराज कहते तेणु आम गत का श्रवण करमी ब्रह्मा कहते प्रकृत मुझे सृष्टि करगवान सृष्टि को खाली विस्तार करकृत सृष्टिकर्ता होती भगवान विष्णु सुजामी तुक्त हम हर हरदी तर्वस विश्व पुरुष रूपेण परिपादी त्रिशक्ति आम जो सब चाकर कर सेभली भाव में ब्रह्मा गोटे चाकरी पाई तेणु ये ब्रह्मा चाकर क्वालिफिकेशन कौन चतुर्थ स्कंदर वर्णना कराइए स्वधर्मनिष्ठ सतधर्म भी कुमार जय जड़े जदि निजर स्वधर्म को शहे जन्म धरी पालन करे तो पर जन्मे से गोटे ब्रह्मा हाँपाई योग्य हे भगवान जदि देवे सांसन करेंगे तेज से ब्रह्मा पद प्राप्त हे ये योग्यता हूँ यहाँ से भाव में ब्रह्मा कहते प्रकृत में मुझे द्वारा निजुक्त हो सृष्टि करुच्ची विष्णु भगवान विष्णु को उपर जो अच्छा से होती भगवान कृष्ण ताक द्वारा निजुक्त हो सी समस्त किसी पालन करशक्ति दुख एवं हर भारती तद्वश शिवजी जो ध्वंस करंसलीला करते जगत को प्रलय करे भगवान इच्छा रे भगवान द्वारा शिवजी से कार्य कर शिवजी से निजुक्त होयुक्त सुधामिता नियुक्त हम नियुक्त शब्द व्यवहार करयुक्त कहे अपॉइंटमेंट पाई सब तेणु ये भाव कही भगवान जो ज्ञान दे ब्रह्मा को चारोटी श्लोक भगवान ये समस्त ज्ञान प्रदान करते चतुश्लोकी भागवत कह जाए ଚତୁଶ୍ରୁତିର ଭାଗବତର ବିସ୍ତାର ହେଉଛନ୍ତି ଭାଗବତଙ୍କର 18,000 ଶ୍ଳୋକ। ଏହି 18,000 ଶ୍ଳୋକ ମଧ୍ୟ ପୁଣି ଆହୁରି ବିସ୍ତାର କରିହେବ। ଗୋଟି ଗୋଟି ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ପ୍ରତି ଶ୍ଳୋକରେ ଏବଂ ପ୍ରତି ଅକ୍ଷରରେ ମଧ୍ୟ ଅନେକ ପ୍ରକାର ଅର୍ଥ ରହିଛି, ଯାହାକି ମହାପ୍ରଭୁ ଶ୍ରୀମଦ ଭାଗବତଙ୍କର ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଆତ୍ମାରାମ ଶ୍ଳୋକ। ସେ ଆତ୍ମାରାମ ଶ୍ଳୋକର 61 ଅର୍ଥ କରିଛନ୍ତି। ତେଣୁ 18,000 × 61 କହିଲେ ଯେତିକି ହେବ ତାକୁ ମଧ୍ୟ ବିସ୍ତାର କରିହେବ। ସେ ମଧ୍ୟ ମାନେ ଯେତେ ବିସ୍ତାର ହେଇଗଲା ଆଉ ନାହିଁ ତା ଉପରେ ତା ନୁହଁ, ଯେତେ ବିସ୍ତାର କଲେ ମଧ୍ୟ ସେ ସରିବ ନାହିଁ। କୁହାଯାଏ ଆମେ ଯେଉଁ ପ୍ରଥମ ଶ୍ଳୋକ ଭାଗବତଙ୍କୁ ରହିଛନ୍ତି ଜନ୍ମାଦି ଅଛି ଯଥ, ଏ ଶ୍ଳୋକ ଉପରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ଢାକାରେ 3 ମାସ ଧରି କଥା କହିଥିଲେ। ଏ ଗୋଟିଏ ଶ୍ଳୋକ ଜନ୍ମାଦ୍ୟଶ୍ୟତ। ତେଣୁ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ବହୁତ ପ୍ରକାର ଅର୍ଥ ରହିଛି। ତେଣୁ ଯାହା ହଉ, ଏଇ ଯାହା ଭଗବାନ ବ୍ରହ୍ମାଙ୍କୁ କହିଥିଲେ ସେ କଥା ଆସିବ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ସେ କଥା ଆସିବ। 32 ରୁ 35 ଏଇ 4 ଶ୍ଳୋକରେ ଏଇ ଭଗବାନ ଯେଉଁ କଥା ଜ୍ଞାନ ଦେଇଥିଲେ ସେ ଜ୍ଞାନଟି ବ୍ରହ୍ମା ନାରଦଙ୍କୁ କହିବେ। ତେଣୁ ଏବେ ତାର ପ୍ରସ୍ତୁତି କରୁଛନ୍ତି ଯେ ଭଗବାନଙ୍କ ବିଷୟରେ କହିବା ପୂର୍ବରୁ ଭଗବାନଙ୍କ ସବୁ ଲୀଳା ଯେଉଁ ରହିଛି, ଭଗବାନଙ୍କର ଅବତାର ଅନେକ ପ୍ରକାର ଅବତାର ରହିଛନ୍ତି। ଯେଉଁଭଳି ଭାବରେ ସମୁଦ୍ରରେ ଅନସଂଖ୍ୟ ଢେଉ ଆସେ ସେଭଳି ଭାବରେ ଅବତାର ହି ଅସଂଖ୍ୟା, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କଥା କହିଛନ୍ତି। ଅବତାର ଗଣନା କରିହେବ ନାହିଁ ଅସଂଖ୍ୟା। ତେଣୁ କେତୋଟି ମୁଖ୍ୟ ଅବତାର ବିଷୟରେ ବ୍ରହ୍ମା ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଥିଲେ। ବ୍ରହ୍ମା ମଧ୍ୟ ନାରଦକୁ ଏହି ସପ୍ତମ ଅଧ୍ୟାୟରେ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ କହିଛନ୍ତି, ଅନେକ ଅବତାର ରହିଛନ୍ତି। ଯେମିତି ଆମର କିଏ ଜୟଦେବ ଦଶାବତାର ସ୍ତୋତ୍ର ରଚନା କରିଛନ୍ତି, ଗୀତ ଗୋବିନ୍ଦ ରଚନା କରିଛନ୍ତି, ମହାପ୍ରଭୁ ଜୟଦେବ ଚଣ୍ଡିଦାସ ଏବଂ ବିଦ୍ୟାପତି ଏମାନଙ୍କର ଯେଉଁ ରଚିତ ଯେଉଁ କାବ୍ୟ ସବୁ ରହିଛି ମହା ପୁରୀରେ ଯେଉଁ ଆସ୍ୱାଦନ କରୁଥିଲେ ରାୟ ରାମାନନ୍ଦ ଏବଂ ସ୍ୱରୂପ ଦାମୋଦର ସହିତ, ସେସବୁ ସଙ୍ଗୀତକୁ ସେସବୁ କାବ୍ୟକୁ ସେସବୁ ଭାବକୁ ସେସବୁ ରସକୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ। ତେଣୁ ଏହିଭଳି ଭାବରେ ଅନେକ ଅବତାର ଭଗବାନଙ୍କୁ ରହିଛନ୍ତି। ଯେଉଁ ତୃତୀୟ ଅଧ୍ୟାୟରେ ଯେଉଁ ସବୁ ଅବତାର ବିଷୟରେ ବର୍ଣ୍ଣନା କରାଯାଇଥିଲା ସେସବୁ ପୁଣିଥରେ ବ୍ରହ୍ମା ମଧ୍ୟ କହୁଛନ୍ତି। ଏହିଭଳି ଭାବରେ ଅନେକ ଅବତାର ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରି ତାପରେ ଭଗବାନଙ୍କର କେତୋଟି ଲୀଳାକୁ କହିଛନ୍ତି ଆମେ କେତୋଟି ଶ୍ଳୋକ କହିବା, ଯେ ଭଗବାନ ଯେତେବେଳେ ମନ୍ମନ୍ତର ଅବତାର ମଧ୍ୟ ଗୋଟେ ରହିଛି, ଅନେକ ଯେଉଁ ଅବତାର ରହିଛନ୍ତି ଗୁଣାବତାର ପୁରୁଷ ଅବତାର ସତ୍ୟାବେଶ ଅବତାର ଯୁଗାବତାର ମନ୍ମନ୍ତର ଅବତାର ଏଇଭଳି ଭାବରେ ଅନେକ ଅବତାର ରହିଛନ୍ତି। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି ଏବଂ ସବୁ ମନୁଙ୍କ ସାମ୍ନାରେ ପ୍ରତି ମନୁଙ୍କ ସାମ୍ନାରେ ଗୋଟେ ଅବତାର ଆସେ, ତାଙ୍କୁ ମନ୍ମନ୍ତର ଅବତାର ବୋଲି କୁହାଯାଏ। ସେହିଭଳି ଭାବରେ ଚତୁର୍ଥ ମନୁ ଯିଏ ହେଉଛନ୍ତି ତାମସ ମନୁ, ତାଙ୍କ ସାମ୍ନାରେ ଭଗବାନ ହରି ରୂପରେ ଆସି ଗୋଟେ ଲୀଳା କରିଥିଲେ ଗଜ ଉଦ୍ଧାରଣ ଲୀଳା। ସେ ଲୀଳାଟି କହୁଛନ୍ତି ଯେ ଅନ୍ତଃସରସୁ ଉର୍ବଳେନ ପଦେ ଗୃହୀତ ଗ୍ରାହେଣ ଯୁତପତି ରଙ୍ଗୁଜ ହସ୍ତ ଆର୍ତ୍ତ ଆହେଦମାଦି ପୁରୁଷା କ୍ରଲୋକନାଥ ତୀର୍ଥଶ୍ରବ ଶ୍ରବଣ ମଙ୍ଗଳ ନାମ ଧ୍ୟେୟ। ଏ ପ୍ରସିଦ୍ଧ ଲୀଳାଟି ରହିଛି, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏ ଗଜରାଜଙ୍କ ଲୀଳା ଆମର ଆୟନୀର ଶୈଳରେ ସେଇଟା ଭକ୍ତ ସାଲବ ବର୍ଣ୍ଣନା କରିଛନ୍ତି। ଗଜରାଜ ଚିନ୍ତା କଲା ତାଇ ଗୋର ଜଳେ ଏବଂ ଶ୍ରୀ ଶ୍ରୀମଦ୍ ଭକ୍ତି ରାଧାକୃଷ୍ଣ ସ୍ୱାମୀ ମହାରାଜ ଏଇ ସଙ୍ଗୀତକୁ ଆସ୍ୱାଦନ କରନ୍ତି। ଭାଗବତ ସପ୍ତାହମାନଙ୍କରେ ବହୁତ ସମୟରେ ସେ ପହଞ୍ଚି ଏଇ ଗୀତ ଶୁଣିବା ପାଇଁ। ତେଣୁ ଏଇ ଲୀଳାଟି ବର୍ଣ୍ଣନା କରାଯାଇ ବ୍ରହ୍ମା କହୁଛନ୍ତି ନାରଦଙ୍କୁ ଯେ ଅନ୍ତଃସରସୁ ଉର୍ବରେଣ ପଦେ ଗୃହୀତ ଯେଉଁ ତ୍ରିକୁଟ ପର୍ବତ ରହିଛି କ୍ଷୀର ସମୁଦ୍ର ନିକଟରେ ତ୍ରିକୁଟ ତିନୋଟି ଲୌହ ସୁବର୍ଣ୍ଣ ଏବଂ ରୌପ୍ୟ ଏ ତିନୋଟି ପର୍ବତ ରହିଛି ତ୍ରିକୁଟ ପର୍ବତ ବୋଲି କୁହାଯାଏ। ଏ ତ୍ରିକୁଟ ପର୍ବତରେ ଏ ଲୀଳାଟି ହେଇଥିଲା। ଗୋଟେ ସରୋବର ଥିଲା, ସେଇ ସରୋବରରେ ସେଇ ବନରେ ଗୋଟେ ଥିଲା ହାତୀ ଗଜରାଜ ଏତେ ଶକ୍ତିଶାଳୀ, ବାଘ ସିଂହ ଦେଖିକି ଭୟ କରି ପଳେଇ ଯାଉଥିଲେ। ଅଷ୍ଟମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ଏଠି ସଂକ୍ଷେପରେ କୁହାଯାଇଛି ଯେ ଏହିଭଳି ଭାବରେ ଥରେ ଗୋଟେ ଗ୍ରୀଷ୍ମ ସମୟରେ ବହୁତ ତୃଷା ତଳି ତେଣୁ ସେ ଜଳପାନ କରିବା ପାଇଁ ଯେତେବେଳେ ଯାଉଥିଲା ତା'ର ସବୁ ବହୁତ ପତ୍ନୀ ସବୁ ଥିଲେ, ପିଲା ଛୁଆ ସବୁ ଥିଲେ, ସେମାନେ ସବୁ ମିଶି ପ୍ରବେଶ କଲେ ସେ ସରସରେ ଏବଂ ବହୁତ ଯଥେଷ୍ଟ ଜଳପାନ କରି ଏବଂ ଜଳ ଖେଳି କରି ତାଙ୍କର ସ୍ତ୍ରୀମାନଙ୍କ ସହିତ ଏହିପରି ଭାବରେ ଖେଳୁଥିଲା ବେଳେ ଗୋଟେ କୁମ୍ଭୀର ସେଇ ସରସରେ ଥିବା କୁମ୍ଭୀର ତାର ପାଦକୁ ଗ୍ରହଣ କରିଦେଲା, ପାଦକୁ କାମି ଧରିଲା। ଅନ୍ତଃସରସ ଉର୍ବଳେନ ପଦେ ଗୃହୀତା ବହୁତ ଚେଷ୍ଟା କଲା, ଏ ବହୁତ ଶକ୍ତିମାନ ବହୁତ ଚେଷ୍ଟା କଲା ସେଥିରୁ କୁମ୍ଭୀରର ପାର୍ଶ୍ୱରୁ ମୁକ୍ତ ହେବା ପାଇଁ, କିନ୍ତୁ ପାରିଲା ନାହିଁ। ତାଙ୍କର ଯେଉଁ ପରିବାର ଥିଲେ, ତାଙ୍କ ବନ୍ଧୁବାନ୍ଧବ ଥିଲେ, ସମସ୍ତେ ଚେଷ୍ଟା କଲେ କିନ୍ତୁ ତାକୁ ଉଦ୍ଧାର କରିପାରିଲେ ନାହିଁ। ଗ୍ରାହୀଣ ଯୁଦ୍ଧପତି ଅମ୍ବୁଜ ହସ୍ତ ଆର୍ଥ ଯୁଦ୍ଧପତି ଏ ଯେଉଁ ଗଜରାଜ ଏ ଗ୍ରାହ ଦ୍ୱାରା ବା କୁମ୍ଭୀର ଦ୍ୱାରା ଯେତେବେଳେ ଆର୍ଥ ଯେତେବେଳେ ଦୁଃଖରେ ପଡ଼ିଲା ସେଟା ଆର୍ତି ବୋଲି କୁହାଯାଏ। ଚାରିପ୍ରକାର ଭକ୍ତ ଭଗବାନଙ୍କ ଶରଣରେ ଯାଆନ୍ତି, ଯେଉଁମାନେ କେଉଁମାନେ ସ୍ୱୀକୃତି ନ ଯେଉଁମାନେ ବ୍ୟକ୍ତି ସ୍ୱୀକୃତି ଅଛି ଯେଉଁମାନଙ୍କର ସେମାନେ ଦୁଃଖରେ ପଡ଼ିଲେ ଭଗବାନଙ୍କର ଶରଣ ଯାଆନ୍ତି। ଆର୍ତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ ଚ ଭରତସବ ଦୁଃଖରେ ପଡ଼ିଲେ ଯେଉଁମାନେ ଭଗବାନଙ୍କର ଶରଣ ନିଅନ୍ତି ସେମାନେ ହେଉଛନ୍ତି ପୁଣ୍ୟବାନ ବ୍ୟକ୍ତି। ଯେଉଁମାନେ ଜିଜ୍ଞାସା କରନ୍ତି ଭଗବାନ ବିଷୟରେ ସେମାନେ ହେଉଛନ୍ତି ପୁଣ୍ୟବାନ ବ୍ୟକ୍ତି। ଅର୍ଥ ଆବଶ୍ୟକତା ରହିଛି ବିଭିନ୍ନ ଦେବାଦେବୀ ସମଲେଶ୍ୱରୀ ବା ଅନ୍ୟାନ୍ୟ ଦେବାଦେବୀମାନଙ୍କୁ ନଯାଇ ସେ ଭଗବାନ କୃଷ୍ଣ ପାଖକୁ ଆସନ୍ତି, ସେମାନେ ହେଉଛନ୍ତି ବହୁତ ପୁଣ୍ୟବାନ ବ୍ୟକ୍ତି। ଆର୍ଥ ଜିଜ୍ଞାସାର ଅର୍ଥାର୍ଥୀ ଅର୍ଥ ଆବଶ୍ୟକ ଥିଲା ଏବଂ ଜ୍ଞାନୀ ଯେଉଁମାନେ ସନତ କୁମାର ଆଦି ବହୁତ ଜ୍ଞାନୀ ବ୍ୟକ୍ତି ରହିଛନ୍ତି ଏମାନେ ଜ୍ଞାନ ଅନ୍ୱେଷଣ କରି ଅନ୍ତିମରେ ଏମାନେ ସମସ୍ତେ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି। ତେଣୁ ସେଇ ଆର୍ତ୍ତିର ଉଦାହରଣ ଯେତେବେଳେ ଦିଆଯାଏ ସେତେବେଳେ ଗଜରାଜର ଉଦାହରଣ ଦିଆଯାଏ। ଗଜରାଜ ଦୁଃଖରେ ପଡ଼ି ହଜାର ବର୍ଷ କାଳ ଯୁଦ୍ଧ କରିଥିଲା କୁମ୍ଭୀର ସହିତ, ଯେତେବେଳେ ନିଜର ବଳ ଚାଲିଗଲା ଆଉ ବି ରକ୍ଷା କରିପାରିଲେ ନାହିଁ ସେତେବେଳେ ସେ ଭଗବାନଙ୍କ ସ୍ମରଣ କଲା। ପୂର୍ବଜନ୍ମରେ ସେ ଜଣେ ରାଜା ଥିଲେ, ରାଜା ଇନ୍ଦ୍ରଦୁମ୍ନ। ସେଇ ଇନ୍ଦ୍ରଦୁମ୍ନ ରାଜା ଥିଲାବେଳେ ସେ ତାଙ୍କର ରାଜ୍ୟଶାସନ ତ୍ୟାଗ କରି ବାନପ୍ରସ୍ଥ ଗ୍ରହଣ କରି ଆସି ମଳୟ ପର୍ବତ ଉପରେ ଭଗବାନଙ୍କର ଆରାଧନା କରୁଥିଲେ। ସେହି ସମୟରେ ଥରେ ଅଗସ୍ତ୍ୟ ଋଷି ଆସିଥିଲେ ଏବଂ ସେ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିପାରିନଥିବାରୁ ଅଗସ୍ତ୍ୟ ଋଷି ତାଙ୍କୁ ଅଭିଶାପ ଦେଇଥିଲେ ଏବଂ ଗଜ ହୋଇଯାଅ, ତେଣୁ ସେ ଗଜ ହୋଇଯାଇଥିଲା। ପୂର୍ବଜନ୍ମରେ ରାଜା ଇନ୍ଦ୍ରଦୁମ୍ନ ଥିଲାବେଳେ ଭଗବାନଙ୍କୁ ସ୍ତୁତି କରିଥିଲେ, ସେସବୁ ସ୍ତୁତି ତାଙ୍କର ମନେ ପଡ଼ିଲା, ଅନ୍ତିମ ସମୟରେ ଭଗବାନ ସେ ସ୍ମୃତି ପ୍ରଦାନ କଲେ। ତେଣୁ ଏଇ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଆମେ ସମସ୍ତେ କିଛି କିଛି ସ୍ତୁତି ମନେ ରଖିବା କଥା, କିଛି କିଛି ଶ୍ଳୋକ ମନେ ରଖିବା କଥା। ଯେତେବେଳେ ବିପଦରେ ପଡ଼ିଲେ ଭଗବାନ ଯଦି ସ୍ମୃତି ଦେଇଦେବେ ସେଇ ସ୍ମୃତି ଆମର ଆସିବ। ତେଣୁ ସେସବୁ ଭଗବାନଙ୍କୁ ପୂର୍ବଜନ୍ମ କରିଥିବା ସ୍ତୁତି ପୁଣି ଆଉ ଥରେ ଏଇ ଜନ୍ମରେ କଲେ। ହସ୍ତୀ ଶରୀରରେ ହାତୀ ହାତୀ କହିଲେ ଗଜମୂର୍ଖ ବୋଲି କୁହାଯାଏ ହାତୀ, କିନ୍ତୁ ସେ ଶରୀରରେ ଭଗବାନଙ୍କୁ ସେହିଭଳି ଭାବରେ ସ୍ମୃତି ପ୍ରଦାନ କଲେ। ତେଣୁ ଯେତେବେଳେ ସେ ଭଗବାନଙ୍କୁ ବିଭିନ୍ନ ସ୍ତୁତି କରିଛନ୍ତି ଅନ୍ତିମରେ ସେ ଦେଖିଲେ ଭଗବାନ ଆସୁଛନ୍ତି, ପୁରା ଆକାଶରେ ଦେଖୁଛନ୍ତି ଭଗବାନ ଆସୁଛନ୍ତି, ଗରୁଡ଼ ପୃଷ୍ଠରେ ଆସୁଛନ୍ତି। ତେଣୁ ଅମ୍ବୁଜ ହସ୍ତ ସେହି ସରସରେ ଗୋଟେ ପଦ୍ମକୁ ତାଙ୍କ ଶୁଣ୍ଢରେ ତୋଳି ନେଇ ଭଗବାନଙ୍କୁ ଅର୍ପଣ କରୁଛନ୍ତି ଏବଂ ହଜାର ବର୍ଷ ଧରି ଯୁଦ୍ଧ କରିଥିବାରୁ ଆଉ ଶକ୍ତି ନାହିଁ, ବହୁତ କଷ୍ଟରେ ସେ କହୁଛି ଆହେ ଦମାଦି ପୁରୁଷ ଆଖିର ଲୋକନାଥ ତୀର୍ଥ ସ୍ରବ ଶ୍ରବଣ ଧୈର୍ଯ୍ୟ। ତେଣୁ ଏ ପ୍ରଭୁ ଆଦିପୁରୁଷ ସେ ଯେଉଁ ସ୍ତୁତି କରିଥିଲେ ଗଜରାଜ, ସେ ନିର୍ବିଶେଷ ସ୍ତୁତି କରିଥିଲେ। ନିର୍ବିଶେଷ ସ୍ତୁତି କହିଲେ ଭଗବାନଙ୍କର ନାମ, ସେ ଯେଉଁ ରହିଛି ସବିଶେଷ ନାମ ସବୁ ରହିଛି, ସେ ନାମକୁ ସେ ଗ୍ରହଣ କରିନଥିଲେ। ତେଣୁକରି ସେଠି ଯେଉଁମାନେ ସବୁ ଥିଲେ ଦେବତାମାନେ, ସେମାନେ କହିଲେ ସେଟା ଆମକୁ ଡାକୁନାହାନ୍ତି, ଆମେ କ'ଣ ତାକୁ ସାହାଯ୍ୟ କରିବା କହିକି ସେମାନେ ସବୁ ଟିକେଟ୍ କାଟିକରି ଯାଇକି ସିନେମା ଦେଖିଲା ଭଳିଆ ଦେଖି ଦେଖିଥାନ୍ତି। 1000 ବର୍ଷ ଧରି ଯୁଦ୍ଧ ହେଉଛି, ତେଣୁ ଅନ୍ତିମରେ ଭଗବାନ ଯେତେବେଳେ ଆସିଲେ, ସେତେବେଳେ ଭଗବାନ ଦେଖିଲେ ଗଜରା କ'ଣ ପୃଷ୍ଠରେ, ଗର୍ଦ୍ଦ ପୃଷ୍ଠରେ। ତେଣୁ ଭଗବାନ ପ୍ରାର୍ଥନା କରୁ, ଆହି ଇଦମ୍ ଆଦିପୁରୁଷ, ହେ ଆଦିପୁରୁଷ, ହେ ଅଖିଳ ଲୋକନାଥ, ହେ ତୀର୍ଥ ଶ୍ରବ, ହେ ଶ୍ରବଣ ମଙ୍ଗଳ, ହେ ନାମଧେୟ, ମୁଁ ଆପଣଙ୍କର ଆପଣଙ୍କୁ ପ୍ରଣାମ ଜଣାଉଛି। ଏଇଭଳି କହିବାରୁ ଭଗବାନ ଆସି ତାକୁ ଉଦ୍ଧାର କରିଥିଲେ। ସେ ଯେଉଁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ତା'ର ଯେଉଁ ଗଜ ଶରୀର ଭଗବାନ ଆସି, ଭଗବାନ ଏତେ ଆକୁଳ ହୋଇଗଲେ ତାଙ୍କର ଭକ୍ତ ପାଇଁ, ଭଗବାନ ଡେଇଁ ପଡ଼ିଲେ ସେ ଗରୁଡ଼ ପୃଷ୍ଠରୁ। ଗରୁଡ଼ଙ୍କର ବହୁତ ଅନଲିମିଟେଡ଼ ସ୍ପିଡ଼ ରହିଛି, ବହୁତ ତେଜ ତେଜ ଗତି ରହିଛି ତାଙ୍କର, କିନ୍ତୁ ତଥାପି ଭଗବାନଙ୍କର ଭକ୍ତ ବତ୍ସଳତା ଭଗବାନ ଆଉ ସହ୍ୟ କରିପାରୁନାହାନ୍ତି। କ'ଣ ଯେଉଁ ଡିଲେ ହେଉଛି ବା ଡେରି ହେଉଛି କହିକରି ସେ ନିଜେ ଡେଇଁ ପଡ଼ିଲେ, ଗରୁଡ଼ ପୃଷ୍ଠରୁ ଡେଇଁ ପଡ଼ି ହାତୀରେ ସୁନ୍ଦର ଧରି ଟାଣିକି ନେଇଗଲେ, କୂଳକୁ ନେଇଗଲେ। ଏବଂ ସେ ଯେଉଁ କୁମ୍ଭୀର, ସେ ପାଦକୁ ଛାଡ଼ି ନାହିଁ, କାରଣ ତା ପୂର୍ବଜନ୍ମରେ ସିଏ ମଧ୍ୟ ଅଭିଶପ୍ତ ହୋଇଥିଲା। ସେ ଗନ୍ଧର୍ବ ଥିଲା, ଗନ୍ଧର୍ବ ଥିଲାବେଳେ ଅପ୍ସରାମାନଙ୍କ ସହିତ ଦଳ ଦଳି କରୁଥିଲା ସମୟରେ ଜଣେ ଋଷି ଯାଇଥିଲେ, କିଏ ଦେବଳ ଋଷି ବୋଧେ, ଅଷ୍ଟମ ସ୍କନ୍ଧରେ ଆସିବ ତାଙ୍କ କଥା। ତେଣୁ ତାଙ୍କର ପାଦକୁ ଧରି ନେଇଥିଲେ, ତେଣୁ ଦେବଳ ଋଷି ତାଙ୍କୁ ଅଭିଶାପ ଦେଇଥିଲେ ଯେ ତୁ ହେଇଯା କୁମ୍ଭୀର, ହେଇଯା କୁମ୍ଭୀର ଭଳି ଗୋଡ଼ ଟାଣୁଛୁ, ତୁ କୁମ୍ଭୀର ହେଇଯା। ସିଏ ଅଭିଶପ୍ତ ପାଇଥିବାରୁ ସେ ତାକୁ ଋଷି କହିଥିଲେ, ତମେ ଜଣେ ଧରିବ, ଗଜରାଜକୁ ଧରିବ ଏବଂ ସେଇଥିରୁ ଉଦ୍ଧାର ପାଇବ ତମେ। ତେଣୁ ସେ ଯେତେ ଯାହା ହେଲେ ମଧ୍ୟ ସେ ପାଦକୁ ଛାଡ଼ୁନଥିଲା, ଭଗବାନ ତାକୁ ପ୍ରଥମେ ଉଦ୍ଧାର କଲେ ଚକ୍ରରେ, ତାର ତାକୁ କାଟି ଚକ୍ର କ'ଣ ନକ୍ର ନାସି ତାକୁ ପ୍ରଥମେ ବିଦାରଣ କରି ତା ପାଟିକୁ କାଟିଲେ, କାଟିଲେ ସେ ମୁକ୍ତି ପାଇଗଲା। ସେ ଗନ୍ଧର୍ବ ରୂପ ଧାରଣ କଲା, ଯେଉଁ ଗନ୍ଧର୍ବ ଥିଲା ଗନ୍ଧର୍ବ ତା ନାମ ଥିଲା, ସେ ଗନ୍ଧର୍ବ ରୂପ ଧାରଣ କରି ସେ ଗନ୍ଧର୍ବ ଲୋକକୁ ଗଲା। ଏବଂ ଗନ୍ଧର୍ବ ଲୋକରେ ଆପଣମାନେ ଯଦି ଯିବେ ଗନ୍ଧର୍ବ ଲୋକକୁ, ସେତେବେଳେ ଶୁଣିବେ ଭଗବାନଙ୍କ ଏଇ ଲୀଳାଟି, ସେଇ ଭୂ ଗନ୍ଧର୍ବ ବର୍ଣ୍ଣନା କରୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କର କରୁଣା, ଭଗବାନ ତାଙ୍କ ଭକ୍ତଙ୍କୁ ଉଦ୍ଧାର କରିବା ପୂର୍ବରୁ ତାଙ୍କ ଭକ୍ତଙ୍କର ଯେ ବିରୋଧୀ ଶତ୍ରୁ ତାକୁ ଉଦ୍ଧାର କରନ୍ତି। ପ୍ରଥମେ କୁମ୍ଭୀର ଉଦ୍ଧାର ହେଲେ, ତାପରେ ଗଜରାଜ ଯେଉଁ ରହିଥିଲେ ତାଙ୍କର ଯେଉଁ ଶରୀର ପରିବର୍ତ୍ତିତ ହୋଇଗଲା, ଗଜରାଜର ଶରୀର ସେ ପଡ଼ିକି ରହିଲା ନାହିଁ, ସେଟା ପରିବର୍ତ୍ତିତ ହୋଇଗଲା। ଗୋଟେ ବିଷ୍ଣୁ ପାର୍ଶ୍ୱ ବିଷ୍ଣୁଙ୍କ ଭଳି ରୂପ ସେ ପ୍ରାପ୍ତ ହେଲେ, ସାରୁକ୍ୟ ମୁକ୍ତି ସେ ପ୍ରାପ୍ତ ହେଲେ, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏଇଭଳି ଭାବରେ ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରି ଭଗବାନ ରାମଚନ୍ଦ୍ରଙ୍କର ବର୍ଣ୍ଣନା କରୁଛନ୍ତି। ଲୀଳା ବହୁତ ସ୍ଥିତି ଅଛି, ତାଙ୍କୁ ଗୋଟିଏ ସ୍ଥିତି କହିବା ଯେ ଭଗବାନ ରାମଚନ୍ଦ୍ରଙ୍କର ଏଭଳି ଶକ୍ତି, ବକ୍ଷ ସ୍ଥଳ ସ୍ପର୍ଶ ରୁଗ୍ଣ ମହେନ୍ଦ୍ର ବାହ ଦନ୍ତେ ବିଡ଼ମ୍ବିତ କକୁବ୍ଜ ଉଡ଼ହାସ କକୁବ୍ଜ ଉଡ଼ହାସ ସଦ୍ୟୋ ଅଶୁଧି ସହ ବିନିଷ୍ଠତି ଦାରହତୋ ବିସ୍ଫୁର୍ଜିତ ଧ୍ୱଂସ ଉଚ୍ଚରତୋ ଅଧିସୈନୀ। ଭଗବାନ ରାମଚନ୍ଦ୍ରଙ୍କର ବଳ ଆମେ ଏଥିରୁ ଜାଣିବା, ରାବଣର ବଳରୁ। ବକ୍ଷ ସ୍ଥଳ ସ୍ପର୍ଶ ରୁଗ୍ଣ ମହେନ୍ଦ୍ର ବାହ, ଯେତେବେଳେ ଅସୁର ଦେବତାମାନଙ୍କ ବିଷୟରେ ଯୁଦ୍ଧ ହେଉଥିଲା, ବୃଦ୍ଧରେ ତାଙ୍କ ଭିତରେ ଯୁଦ୍ଧ ଜାଣିଥିଲା, ରାବଣ ଅସୁରମାନଙ୍କ ମୁଖ୍ୟ ଥିଲେ ଏବଂ ଦେବତାମାନଙ୍କ ମୁଖ୍ୟ ଥିଲେ ଇନ୍ଦ୍ର ମହେନ୍ଦ୍ର, ତାଙ୍କର ବାହ ତାଙ୍କର ବାହନ ଯିଏ ଅସ୍ଥି କିଏ ତାଙ୍କର ବାହନ ହେଉଛନ୍ତି ଯେଉଁ ଅସ୍ଥି କ'ଣ ତାଙ୍କ ନାଁ କ'ଣ ତାଙ୍କ ନାଁ ଅସ୍ଥି ନାଁ କ'ଣ ଐରାବତ ଅସ୍ଥି, ସେଇ ଐରାବତ ଅସ୍ଥି ସେ ଆସି ବହୁତ ଜୋରରେ ପ୍ରହାର କଲା ବକ୍ଷକୁ, ରାବଣର ବକ୍ଷକୁ ପ୍ରହାର କଲା। ବକ୍ଷ ସ୍ଥଳ ସ୍ପର୍ଶ ରୁଗ୍ଣ ମହେନ୍ଦ୍ର ବାହ ଦନ୍ତେଇ ବିଡ଼ମ୍ବିତ ପ୍ରକୃତି ଉଡ଼ହାସ, ତାର ପ୍ରହାରରେ ରାବଣର କ୍ଷତି କ'ଣ ହେବ, ବରଂ ସେ ହାତୀର ଦାନ୍ତ ଭାଙ୍ଗିଗଲା ଏବଂ ଚୂର୍ଣ୍ଣ ହେଇଗଲା, ଚୂର୍ଣ୍ଣ ବିଚୂର୍ଣ୍ଣ ହେଇ ଚାରିଆଡ଼େ ବିଚିଡ଼ିଗଲା, ଧଳା ସ୍ନୋ ପଡ଼ିଲା ବେଳେ ଚାରିଆଡ଼େ ଧଳା ବିଚିତ ହେଇଗଲା। କପିଜ ଉଡ଼ାହାସନ ତାକୁ ଦେଖି ରାବଣ ବହୁତ ଜୋରରେ ହସୁଥିଲା, ଉଡ଼ାହାସନ ବହୁତ ଜୋରରେ ହସୁଥିଲା, ଏତେ ଶକ୍ତି ଥିଲା ରାବଣର। କିନ୍ତୁ ସଦ୍ୟ ଅଶୁଭି ସହ ବିନିଶ୍ୟତି ଦାର ହଟୁ, ରାବଣର ଯେଉଁ ଶକ୍ତି ଥିଲା ସେ ଶକ୍ତିର ଅପବ୍ୟବହାର କଲା, ଭଗବାନ ରାମଚନ୍ଦ୍ରଙ୍କ ପତ୍ନୀକୁ ହରଣ କଲା ଦାର ହଟୁ, ତେଣୁ ଭଗବାନ ତାକୁ ହତ୍ୟା କରିଛନ୍ତି। ସଦ୍ୟ ସାଙ୍ଗେ ସାଙ୍ଗେ ତାକୁ ହତ୍ୟା କଲେ, ଅଶୁଭି ସହ ବିନିଶ୍ୟତି ତାର ପ୍ରାଣ ସବୁ ତାକୁ ବିନାଶ କଲେ, କିଭଳି ନା ବିସ୍ଫୁରିତ ଧନୁଷ ଉଚ୍ଚରତ ଅଭିସାଇନୀ, ଯେଭଳି ଧନୁର ଟଙ୍କାରରେ ଧନୁର ଯେଉଁ ଗୁଣରେ ସେ ତାଙ୍କୁ ହତ୍ୟା କରିଦେଲେ, ଏତେ ବଡ଼ ବଳଶାଳୀ ଥିଲେ ରାବଣ। ଏଭଳି ଭଗବାନ ରାମଚନ୍ଦ୍ରଙ୍କର ବହୁତ ଲୀଳା ରହିଛି, ଭାଗବତ ମଧ୍ୟ ତାଙ୍କର ଲୀଳା ଆସିବ ନବମ ସ୍କନ୍ଧରେ ଦୁଇଟି ଅଧ୍ୟାୟରେ ତାଙ୍କର ଲୀଳା ଶୁଣିବା। ଭଗବାନ ରାମଚନ୍ଦ୍ର ଏଠି ଆମେ କୃପା କରି ଏଠି ତାଙ୍କର ଆଶ୍ରୟ ଦେଇଛନ୍ତି, ଏବଂ ଭଗବାନ ଆମର ଗୁରୁଦେବ ସେଇ ରାମଚନ୍ଦ୍ରଙ୍କର କୃପାରୁ ଏହି ସ୍ଥାନଟି ପ୍ରାପ୍ତ ହେଲେ। ଆଜି ଆମେ ଏହି ସ୍ଥାନରେ ଆଶ୍ରୟ ନେଇ ଶ୍ରୀ ଭଗବାନଙ୍କ ଲୀଳା ଗାନ କରୁଛେ, ବିଶେଷ ଭାବରେ ଭଗବାନ ରାମଚନ୍ଦ୍ରଙ୍କର କୃପାରୁ ଆମେ ଏସବୁ କାର୍ଯ୍ୟ ଆମର ଏଇଟା ହେଉଛି। ଆମ ପିଲାମାନେ ପାଠ ପଢ଼ୁଛନ୍ତି, ସେମାନେ ମଧ୍ୟ ସତ୍ସଙ୍ଗ କରୁଛନ୍ତି, ଭବିଷ୍ୟତ ସେମାନେ ମଧ୍ୟ ଭକ୍ତ ହେବେ। ଏସବୁ ଭଗବାନ ରାମଚନ୍ଦ୍ରଙ୍କ କୃପା ଗୁରୁଙ୍କ ମାଧ୍ୟମରେ ଆମେ ପ୍ରାପ୍ତ ହେଉଛେ, ତେଣୁ ସେହି ଭଗବାନ ରାମଚନ୍ଦ୍ରଙ୍କୁ ମୁଁ ସେଥିପାଇଁ ଭାଗବତଙ୍କର ଯେଉଁ ଶ୍ଳୋକଟି ଅଛନ୍ତି ସେ ଶ୍ଳୋକ ପାଠ କରେ, ପ୍ରାର୍ଥନା କରେ, ଭଗବାନ ରାମଚନ୍ଦ୍ର କୃପା ପ୍ରାର୍ଥନା କରି ଆମେ କଥା କହୁଛେ। ଯା ହଉ, ଏହିଭଳି ଭାବରେ ଭଗବାନ କୃଷ୍ଣଙ୍କର ମଧ୍ୟ ଅନେକ ଲୀଳା ରହିଛି, କେତୋଟି ଲୀଳା କହିବା ସମୟ ହୋଇଯାଉଛି, ତେଣୁ ସେ କହୁଛନ୍ତି ଭଗବାନ କୃଷ୍ଣଙ୍କର ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଅନେକ ଅନେକ ଶ୍ଳୋକରେ ଭଗବାନ କୃଷ୍ଣଙ୍କର ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଅନ୍ୟ ଯେଉଁ ଭଗବାନଙ୍କର ଅବତାରମାନଙ୍କୁ ଗୋଟିଏ ଗୋଟିଏ ଶ୍ଳୋକରେ କହିଦେଇଛନ୍ତି, ବା ଦୁଇ ଜଣ ଅବତାରଙ୍କୁ ଗୋଟିଏ ଶ୍ଳୋକରେ କହିଦେଇଛନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କର କଥା ଯେତେବେଳେ ଆସୁଛି ସେ ବହୁତ ଶ୍ଳୋକରେ ତାଙ୍କର ଗୁଣଗାନ କରୁଛନ୍ତି, ତାଙ୍କ ଲୀଳା ବର୍ଣ୍ଣନା କରୁଛନ୍ତି। ତେଣୁ ଏହି ସଂକ୍ଷେପରେ ଆମେ କହିବା, ତୋକେନ ଜୀବହରଣ ଲୋକିକାୟା ତ୍ରୈମାସିକ ପଦା ସକଟାପବୃତ ଯଦ୍ରିଙ୍ଗତା ଅନ୍ତର୍ଗତେନ ଦିବି ସ୍ପୃଶୋଭା ଉନ୍ମୂଳନ ତ୍ୱିତରଥାର୍ଜୁନୋର୍ଭାବ୍ୟମ। ତୋକେନ ଭଗବାନ ବହୁତ ଛୋଟ ପିଲା ଥିଲେ, ତୋକେନ ଛଅ ଦିନର ଭଗବାନ ଥିଲେ, ସେ ଜୀବହରଣ ଯଦ ଉଲୁକିକାୟା ଯେଉଁ ଉଲୁକି ପେଚା ରୂପରେ ଆସିଥିଲା, ବକି ପୁତନା ପେଚା ରୂପରେ ଆସିଥିଲା, ଆକାଶରେ ଉଡ଼ୁଡ଼ିକିରି ଆସିଥିଲା, ବହୁତ ସୁନ୍ଦର ଶରୀର ଧାରଣ କରିଥିଲା। ବୃନ୍ଦାବନବାସୀମାନେ ଭାବୁଥିଲେ ନନ୍ଦ ମହାରାଜ ଚାଲିଯାଇଥିଲେ ମଥୁରାକୁ କର ଦେବା ପାଇଁ, ତେଣୁ ବୃନ୍ଦାବନବାସୀମାନେ ଭାବୁଥିଲେ ଲକ୍ଷ୍ମୀ ସାକ୍ଷାତ ଲକ୍ଷ୍ମୀ ଆସୁଛନ୍ତି, ପଦ୍ମ ଧରିକି ଆସ୍ତରେ ବିଚରଣ କରୁଥିଲା, ଏତେ ସୁନ୍ଦର ରୂପ ଧାରଣ କରିଥିଲା। କିନ୍ତୁ ସେତେବେଳେ ଭଗବାନଙ୍କୁ ନେଇ ହତ୍ୟା କରିବା ପାଇଁ ସ୍ଥାନରେ କଣ କାଳକୁଟ ବିଷ ଗୁଡ଼ିଏ ଆସିଥିଲା, ସେହି ସମୟରେ ଯେତେବେଳେ ଭଗବାନଙ୍କୁ ହତ୍ୟା କରିବା ପାଇଁ ତାକୁ ସ୍ତନ୍ୟପାନ କରୁଛନ୍ତି, ଭଗବାନ ତାର ଜୀବହରଣ ତାଙ୍କ ପ୍ରାଣକୁ ହରଣ କରିଦେଇଥିଲେ, ଏବଂ ପ୍ରାଣ ହରଣ କରି ଭଗବାନ ତାଙ୍କୁ ତାଙ୍କ ମାଆଙ୍କର ଗତି ପ୍ରଦାନ କରିଥିଲେ। ଲେଭେ ଗତିମ ଧାତୃ ଚିତାଙ୍ଗ, ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ ତୁଳିମ୍ବା, ସେହି ଦୁଇ ଜଣଙ୍କ ଧାତ୍ରୀ ଓ ମାଆଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେହି ସ୍ଥାନ ଦେଇଥିଲେ ଉଲୁକି ବା ଏଇ ବକିକୁ। ତେଣୁ ଶ୍ରୀମଦ୍ ଭାଗବତମ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେହି ଶ୍ଳୋକରେ କଥା ବୁଦ୍ଧକୁ କହୁଛନ୍ତି ବିଦ୍ରୁଙ୍କୁ, ଆଉ କିଏ କରୁଣାମୟ ଅଛନ୍ତି ଯାହାଙ୍କ ଆମେ ଶରଣରେ ଯିବା, ଗଙ୍ଗା ଦୟାଳୁ ଶରଣ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା, ଶ୍ରୀ ଭଗବାନ ଏଭଳି ଦୟାଳୁ। ତେଣୁ ଏ ତୋକେନ ଛଅ ଦିନରେ ଏହି ଲୀଳାଟି ଭଗବାନ କରିଥିଲେ, ତ୍ରୈମାସିକ ପଦା ସକଟ ଭାବୁତା, ଯେତେବେଳେ ତିନି ମାସ ହେଇଥିଲେ ଭଗବାନ ବଡ଼ ନେଉଟୁଥିଲେ, ତିନି ମାସ ତାଙ୍କର ଦେଖୁଥିଲେ ତାଙ୍କର ବଡ଼ ନାହିଁ, ବଡ଼ ନେଉଟିବା ପାଇଁ ମଧ୍ୟ ବଡ଼ ନଥିଲା, ତିନି ମାସ ହେବାରୁ ତାଙ୍କର ବଡ଼ ଆସିଲା ବେଳେ ଦେଖେଇଲେ କଡ଼ ନେଉଟେଇଲେ, ତେଣୁ ମା ଯଶୋଦା ଗୋଟେ ବିରାଟ ବଡ଼ ଫିଷ୍ଟର ଆୟୋଜନ କରିଥିଲେ, ତେଣୁ ସେହି ସମୟରେ ଗୋଟେ ବିରାଟ ବଡ଼ ସକଟ ଥିଲା, ଯେଉଁ ସକଟରେ ଗୋଟେ ଅସୁର ଆଶ୍ରୟ ନେଇଥିଲା ସକଟାସୁର। ଭଗବାନ ତିନି ମାସ ସମୟରେ ତାଙ୍କର ଟିକେ ପଦକୁ ଟିକେ କ୍ଷେପଣ କରିଦେଇଛନ୍ତି, ପଦକୁ ଟିକେ ଟେକି ଦେଇଛନ୍ତି, ତେଣୁ ବିରାଟ ବଡ଼ ସକଟ ଓଲଟି ଗଲା, ସେ ସକଟାସୁର ଗୋଟେ ଅସୁର ଥିଲା, ସେ ସେଥିରୁ ଉଦ୍ଧାର ପାଇଲା, ମୃତ୍ୟୁବରଣ କରି ସେ ଉଦ୍ଧାର ପାଇଲା। ଏ ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ତ୍ରୈମାସିକ ସକଟା ଅଭୁତ ଯଦ୍ରିଙ୍ଗତା ଅନ୍ତର୍ଗତ ଦିବିଶ୍ୱ ଶୋଭା, ଆ ପରେ ନବମ ଅଧ୍ୟାୟରେ ଯେଉଁ ଭଗବାନଙ୍କର ଦାମୋଦର ଲୀଳା ହୋଇଥିଲା ସେଇ ଲୀଳାକୁ ସଂକ୍ଷେପରେ କହୁଛନ୍ତି ବ୍ରହ୍ମା ଯେତେବେଳେ ଭଗବାନଙ୍କୁ ବାନ୍ଧିଦେଲେ ମା ତେଣୁ ଭଗବାନ ଏଭଳି ବନ୍ଧା ହୋଇଗଲେ ସେ ଆଉ ଠିଆ ହୋଇକିରି ଯାଇପାରିଲେ ନାହିଁ ତେଣୁ ଆଣ୍ଠି ଆଣ୍ଠି ହୋଇକିରି ଗଲେ ସେ ଉଦୁକଳ ସହିତ ଗଲେ ରିଙ୍ଗତା ଅନ୍ତର୍ଗତନ ଦିବିସ୍ପୃଶ ବା ଯାଇ ଯେତେବେଳେ ସେ ଯେଉଁ ଦୁଇଟି ଯମୁନାଟନ ବକ୍ଷ ବୃକ୍ଷ ଥିଲା ନଳଦୀପରୁ ମଣିଦ୍ରୁବ ସେ ଅଭିଶପ୍ତ ହୋଇଥିଲେ ସେଇ ଦୁଇ ବୃକ୍ଷ ମଧ୍ୟରେ ସେ ଉଦୁକୂଳକୁ ରଖି ଯେତେବେଳେ ଟିକିଏ ଶକ୍ତି ଦେଇଦେଇଛନ୍ତି ସେହି ସମୟରେ ଉନ୍ମୂଳନମ୍ ଅତ୍ୟୁତ୍ତରଥା ଅର୍ଜୁନୟୋର୍ଭାବମ୍ ଅର୍ଜୁନ ଯେଉଁ ରହିଛନ୍ତି ଯମୁନାର୍ଜୁନ ଯେଉଁଟା ଦିବିସ୍ପୃଶ ଆକାଶକୁ ସ୍ପର୍ଶ କରିଥିଲା ଏତେ ବିରାଟ ଉଚ୍ଚା ବୃକ୍ଷ ଥିଲା ଏବଂ ଭଗବାନ ସେ ଦୁଇଟିକୁ ଉପାଡ଼ି ଦେଲେ ଏବଂ ନଳକୂପର ଏବଂ ମଣିଦୁର୍ଗଙ୍କୁ ଉଦ୍ଧାର କଲେ ତେଣୁ କୁହାଯାଏ ଦଶ ହଜାର ହାତୀ ଯାହାକୁ ଉପାଡ଼ି ପାରିବେ ନାହିଁ ଭଗବାନ ସେଇ ଛୋଟ ଶରୀରରେ ସେ ଛୋଟ ଉଦୁକୂଳରେ ସେଇ ଯେଉଁ ହଜାରେ ଗଣ୍ଠି ଥିବା ଯେଉଁ ବନ୍ଧନ ଥିଲା ରଜୁ ଥିଲା ସେ ରଜୁରେ ଟାଣିକି ଉପାଡ଼ି ଦେଇଥିଲେ ଦୁଇଟି ବୃକ୍ଷକୁ ସେମାନେ ଦୁଇ ଜଣ ଉଦ୍ଧାର ପାଇଥିଲେ ଦଶମ ଅଧ୍ୟାୟରେ ଏ ବିଲାକୁ ବର୍ଣ୍ଣନା କରାଯିବ ତେଣୁ ସଂକ୍ଷେପରେ ଏଇଟା ସବୁ ବର୍ଣ୍ଣନା କରିଛନ୍ତି ତେଣୁ ଏଇଭଳି ଭାବରେ ଭଗବାନଙ୍କ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ କହୁଛନ୍ତି ଏ ନାରଦ ନାନ୍ତଂ ବିଦା ମହମୀ ମୃଳୟ ପ୍ରଜାସ୍ତ୍ରୀ ସେହି ଭଗବାନଙ୍କର ଯେଉଁ ଶକ୍ତି ରହିଛି ତାଙ୍କର ଯେଉଁ ଲୀଳା ରହିଛି ତାଙ୍କର ଯେଉଁ ଗୁଣ ରହିଛି ତାର ଅନ୍ତ କେହି ମୁଁ ପାଇପାରୁନାହିଁ ନାନ୍ତଂ ବିଦା ମହମୀ ନା ଆଉ କିଏ ପାଇପାରୁଥିବି ନା ମୃଳୟ ପ୍ରଜାସ୍ତ୍ରୀ ତୁମର ଯେଉଁ ଅଗ୍ରଜ ରହିଛନ୍ତି ତୁମେ ମଧ୍ୟ ପାଇପାରୁନା ତୁମର ଯେଉଁ ଅଗ୍ରଜ ରହିଛନ୍ତି ଚାରି କୁମାର ଏବଂ ଶିବଜୀ ଏମାନେ ମଧ୍ୟ ପାଇପାରୁନାହାନ୍ତି ନା ଆଉ କିଏ ପାଉଥିବେ ନା ନା ମାୟା ବଳସ ପୁରୁଷ କୃତବରାଜ ଏ ଯେଉଁମାନେ ମାୟାର ଅଧୀନ ରହିଛନ୍ତି ମନୁଷ୍ୟମାନେ ତାଙ୍କ କଥା କ'ଣ ଏସବୁ ନିକୃଷ୍ଟ ବ୍ୟକ୍ତି ସେମାନେ କ'ଣ ଜାଣିବେ ନା ଉତ୍କୃଷ୍ଟ ବ୍ୟକ୍ତି କେହି ଜାଣିନାହାନ୍ତି ନା କେହି ଜାଣିପାରୁନା ଗାୟନ ଗୁଣାନ ଦଶତା ମନ ଆଦି ଦେବ ଦଶ ସହ ମୁଖରେ ଆଦିଦେବ ଯିଏକି ଅନନ୍ତଦେବ ଯିଏକି ଏ ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି ତାଙ୍କର ଏକ ହଜାର କଣାରୁ ଗୋଟିଏ କଣାରେ ସେ ବିଶ୍ୱବ୍ରହ୍ମାଣ୍ଡ ରହିଛି ସେ ଭଗବାନଙ୍କର ଗୁଣଗାନ କରି ଚାଲୁଛନ୍ତି ଶେଷ ଅଧୁନା ବି ସମ୍ଭତିନାଶ ପାର ବର୍ତ୍ତମାନ ମଧ୍ୟ ସେ ସବୁ ଗୁଣଗାନ କରୁଛନ୍ତି ଭଗବାନଙ୍କର ଏ ପର୍ଯ୍ୟନ୍ତ ସେ ସେଇ ନାହିଁ ଭଗବାନଙ୍କ ଗୁଣର ଅନ୍ତ ପାଇନାହାନ୍ତି କେହି ପାଇପାରୁନାହାନ୍ତି କୁହାଯାଏ ଥରେ ବିଶ୍ୱାମିତ୍ର ଏବଂ ବଶିଷ୍ଠ ଋଷି ଦୁଇ ଜଣ ତାଙ୍କ ଭିତରେ ଝଗଡ଼ା ହେଲା କିଏ ଭିତରେ ତାଙ୍କ ଭିତରେ ଶ୍ରେଷ୍ଠ ତେଣୁ ସେ ଦୁଇ ଜଣ ଯାଇଥିଲେ ତାଙ୍କ ପାଖକୁ ଅନନ୍ତଦେବ ପାଖକୁ ତେଣୁ ଅନନ୍ତଦେବ କହିଲେ ପ୍ରଥମେ ଜଣେ ଏ ପୁରୁଷକୁ ଧାରଣ କର ତାପରେ ମୁଁ ତାଙ୍କୁ କହିବି କିଏ ଶ୍ରେଷ୍ଠ ବିଶ୍ୱାମିତ୍ର କରିପାରିଲେ ନାହିଁ କିନ୍ତୁ ବଶିଷ୍ଠ ଧାରଣ କରିଦେଲେ ତେଣୁ ଅନନ୍ତଦେବ କହିଲେ ଆଉ ମୋତେ କହିବାକୁ ପଡ଼ିବ ନାହିଁ ଜାଣିପାରିଲେ ତାଙ୍କ ସେ କିଏ ଶ୍ରେଷ୍ଠ ତେଣୁ ଏଇଭଳି ଭାବରେ ଭଗବାନଙ୍କର ଅନେକ ଲୀଳା ଯେଉଁ ରହିଛି କେହି ଅନ୍ତ ପାଇପାରୁନାହାନ୍ତି ସେହି ଭଗବାନଙ୍କୁ ତେବି ଯେଉଁମାନେ ଜେସାନ୍ ସୈଷ ଭଗବାନ ଦୟେତ ଅନନ୍ତ ଯାହାଙ୍କ ଉପରେ ସେ ଭଗବାନ ଦୟା କରନ୍ତି ଦୟେତ ଅନନ୍ତ ଅନନ୍ତ ଭଗବାନ ଦୟା କରନ୍ତି ସେ ହେଉଛନ୍ତି ସର୍ବାତ୍ମନା ଶୀତପଦ ଯଦି ନିର୍ବିକମ୍ ସେ ଭଗବାନ ସମସ୍ତଙ୍କର ପରମାତ୍ମା ରୂପରେ ରହିଛନ୍ତି ତେଣୁ ତାହାକୁ ସେ ଦୟା କରିବେ କେଉଁମାନଙ୍କୁ ଯେଉଁମାନେ ନିର୍ବିକମ୍ ଯେଉଁମାନେ ଅକପଟ ବ୍ୟକ୍ତି ଅକପଟ ଭାବରେ ଭଗବାନ ଶରଣରେ ଯିବେ ହରେ କୃଷ୍ଣ 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 ହରେ 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 ରାମ 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 ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ତେ ଦୁସ୍ତରାମ ଅତ୍ୟନ୍ତି ଦେବ ମାୟା ସେମାନେ ଏ ଭଗବାନଙ୍କ ମାୟାକୁ ପାର ହୋଇପାରିବେ ଭଗବାନଙ୍କୁ ପାଇପାରିବେ ଏ ମାୟାର ବନ୍ଧନରୁ ସେମାନେ ମୁକ୍ତ ହୋଇପାରିବେ ନୈଶାଂ ମମାହମିତି ଧି ସ୍ୱ ସୁଗାଣ ଭକ୍ଷେ ସାଧାରଣତଃ ଲୋକମାନେ ଏ ଶରୀରକୁ ମୁଁ ବୋଲି ଭାବି ଶରୀର ସମ୍ବନ୍ଧୀମାନଙ୍କୁ ମୋର ବୋଲି ଭାବି ସେ ତାଙ୍କର ଜୀବନ ଚାଲିଯାଉଛି ତେଣୁ ଅନ୍ତିମରେ ସ୍ୱ ସୁଗାଣ ଭକ୍ଷେ ତାଙ୍କର ଶରୀରକୁ ଏଇ ପଶୁମାନେ ଭକ୍ଷଣ କରୁଛନ୍ତି ବା ଅଗ୍ନିରେ ଦାହ ହୋଇଯାଉଛି ବା ତଳେ ଯେଉଁ କବର ଦେଇଦେଲେ ବିଷ୍ଠାରେ କୃମିମାନେ ବିଷ୍ଠାରେ କ'ଣ ତାକୁ କୃମି କରିଦେଉଛନ୍ତି କୃମିରେ ପରିଣତ ହେଇଯାଉଛି ଶରୀର ଆମର। ତେଣୁ ଯେଉଁମାନେ ଏଇ ଶରୀର ଚେତନାରେ ରହିଛନ୍ତି ତାଙ୍କ ଜୀବନ ବୃଥା ଯାଉଛି। ଯେଉଁମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେଇଛନ୍ତି ସେମାନେ ଏ ମାୟାକୁ ଜାଣିପାରୁଛନ୍ତି, ମାୟାକୁ ଉତ୍ତୀର୍ଣ୍ଣ ହେବାର ପନ୍ଥା ପ୍ରାପ୍ତ ହୋଇପାରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଏ କଥା ଶୁଣୁଛନ୍ତି, ନାରଦମୁନି ମଧ୍ୟ ବ୍ରହ୍ମାଣ୍ଡରୁ ଯଦି ଶୁଣୁଛନ୍ତି ଏବଂ ଏ କଥା ମଧ୍ୟ ସ୍ୱର୍ଣ୍ଣକାତି ଋଷିମାନେ ସୁତ ଗୋସ୍ୱାମୀଠାରୁ ଶୁଣୁଛନ୍ତି ଏବଂ ଏଇ କଥାମାନେ ଆପଣମାନେ ଆମଠାରୁ ଶ୍ରବଣ କରୁଛନ୍ତି। ତେଣୁ ସମସ୍ତେ ଯେଉଁମାନେ ଶ୍ରବଣକାରୀ ସେମାନେ ଭାବୁଥିବେ କାଲି କେଉଁମାନେ ସେ ସବୁ ପ୍ରାପ୍ତ ହୋଇପାରିବେ, ତାଙ୍କର ତାଙ୍କ ଗୁଣକୁ କେଉଁମାନେ ଜାଣିପାରିବେ, ମାୟାରୁ କେମିତି ଉଦ୍ଧାର ପାଇପାରିବେ, ନା ତାର ବହୁତ ଲିଷ୍ଟ ଅଛି। ବିରାଟ ପଟ୍ଟନାୟକ ଏଇଭଳି ଭାବରେ ଅନେକ ଭଗବାନ ମାୟାକୁ ପାର ହୋଇଯାଇଛନ୍ତି, ତାଙ୍କର ବହୁତ ଦୁଇଟି ଶ୍ଳୋକରେ ତାଙ୍କର ସବୁ କୁହାଯାଇଛି। ଏମାନେ ସବୁ ଭଗବାନଙ୍କୁ କୃପା ପ୍ରାପ୍ତ ହୋଇ ଭଗବାନ ମାୟାକୁ ପାର ହୋଇ ଭଗବତ ଧାମ ପ୍ରାପ୍ତ ହୋଇଯାଇଛନ୍ତି। ବେଦାହ ମଙ୍ଗ ପରମଶ ହି ଯୋଗ ମାୟା ଜୁୟଂ ଭବସ ଭଗବାନ ତଦୈତ୍ୟବର୍ଜ୍ୟ। ବହୁତ ବ୍ୟକ୍ତି, ବହୁତ ମୁନି ଋଷି ଦେବତା ଏମାନେ ସବୁ ଏ ଭଗବାନଙ୍କ କୃପା ପ୍ରାପ୍ତ ହୋଇ ଭଗବତ ମାୟାରୁ ଉତ୍ତୀର୍ଣ୍ଣ ହୋଇ ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି। ସେମାନଙ୍କ ଭିତରେ କେତେ ଜଣଙ୍କର ନାମ ଦେଉଛନ୍ତି, ବ୍ରହ୍ମା ଜୁୟଂ, ଜୁୟଂ କହିଲେ ଭଗବାନ ବ୍ରହ୍ମା କହୁଛନ୍ତି ନାରଦ ତମେ ମଧ୍ୟ ଭଗବାନଙ୍କ ମାୟାକୁ ପାର ହୋଇଯାଇଛ। ଭବଶ୍ଚ ଭବ କହିଲେ ଶିବଜୀ, ଭଗବାନ ଭଗବାନ ଶିବଜୀ। ଦୈତ୍ୟବର୍ଜ୍ୟ, ଦୈତ୍ୟବର୍ଜ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ପତ୍ନୀ ମନୋଚ ମନୁ କହିଲେ ସ୍ୱାମୀ ମନୁ, ତାଙ୍କର ପତ୍ନୀ ହେଉଛି ସତରୂପା। ଏବଂ ତଦାତ୍ମଦାସ ତାଙ୍କର ଯେଉଁ ତିନି ଜଣଙ୍କ ତିନି ଜଣ କନ୍ୟା ଏବଂ ଦୁଇ ପୁତ୍ର ଅଛନ୍ତି ତାଙ୍କ ବିଷୟରେ ଆସିବ, ତୃତୀୟ ସ୍କନ୍ଧରେ ତାଙ୍କ କଥା ଆସିବ। ପ୍ରିୟବ୍ରତ ଉତ୍ତାନପାତ ଏବଂ ତିନି କନ୍ୟା ହେଉଛନ୍ତି ଦେବହୂତି ଆକୃତି ଏବଂ ପ୍ରସୂତି, ଏମାନଙ୍କ ବିଷୟରେ ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ପଞ୍ଚମ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ ତାଙ୍କ କଥା। ଏଇ ସ୍ୱାମୀମାନଙ୍କର ପୁତ୍ର କନ୍ୟାମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଏଇଭଳି ଭାବରେ ବହୁତ ପ୍ରାଚୀନ ବରି ରୁଭୁ ରଙ୍ଗ ଧ୍ରୁବ ଇଖୁଆକୁ ଐଲ ମୃତ୍ୟୁକୁନ୍ଦ ବିଧ ଗାଧି ରଘୁ ଅମ୍ବରିଶ ସଗର ଗୟ ନୌଶ ଆଦ୍ୟା ବହୁତ ରହିଛନ୍ତି। ତେଣୁ ଆମେ ମୋଟାମୋଟି ଭାବରେ ଭାବିବା ଜାଣିବା ଯେ ତେବେ ବିନନ୍ତି ଅତିଚରନ୍ତି ଚ ଦେବ ମାୟା ସ୍ତ୍ରୀ ଶୂଦ୍ର ଗୁଣ ସବରା ଅପିପାପ ଯିବା ଯଦ୍ୟଦ୍ଭୁତ କ୍ରମ ପରାୟଣଶୀଳ ଶିକ୍ଷା ତୀର୍ଯ୍ୟକ ଜଣା ଅପି କିମୁ ସୁତଧାରଣା ଦେ। ସେମାନେ ସବୁ ଜାଣିପାରିବେ କେଉଁମାନେ ନା, ଏବଂ ଅତିତରାନ୍ତି ତ ଦେବ ମାୟା ଏ ଦେବ ମାୟାକୁ ସେମାନେ ଉତ୍ତୀର୍ଣ୍ଣ ହୋଇଯିବେ, ପାର ହୋଇଯିବେ, ଭଗବାନଙ୍କୁ ସେମାନେ ପ୍ରାପ୍ତ ହେବେ। କେଉଁମାନେ ନା ସ୍ତ୍ରୀ ହୁଅନ୍ତୁ, ଶୂଦ୍ର ହୁଅନ୍ତୁ, କୁଣ ବା ପାପ ବ୍ୟକ୍ତି ହୁଅନ୍ତୁ, ସବରମାନେ ହୁଅନ୍ତୁ, ଆହୁରି ଯେତେ ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି ଯିଏ ହୁଅନ୍ତୁ ନା କାହିଁକି ସେମାନେ ଭଗବାନଙ୍କ ମାୟାକୁ ପାର ହୋଇଯିବେ। ଯଦ୍ଭୁତ କର୍ମପରାୟଣଶୀଳ ଶିକ୍ଷା ଯଦି ସେମାନେ ଏଇ ଭଗବାନଙ୍କ କଥା ଶ୍ରବଣ କରିବେ। ତୀର୍ଯ୍ୟକ ଜଣା ଏମିତିକି ପଶୁ ପଶୁମାନେ ମଧ୍ୟ ପଶୁପକ୍ଷୀମାନେ ମଧ୍ୟ ଉଦ୍ଧାର ପାଇଯାଇଛନ୍ତି। ଅପି କିମୋ ସୁତ ଧାରଣା ଯେ ଆଉ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ତାଙ୍କ କଥା କ'ଣ କହିବା, ମନୁଷ୍ୟମାନଙ୍କୁ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଅବତାର ବିଷୟରେ ବର୍ଣ୍ଣନା କରି ବ୍ରହ୍ମା କହୁଛନ୍ତି ଯେ ଇଦଂ ଭାଗବତଂ ନାମଂ ଜନ୍ମେ ଭଗବତୋଦିତମ୍ ସଂଗ୍ରହୟମ୍ ବିଭୂତିନା ତୋମ ଏତଦ୍ ବିପୁଳି କୁରୁ। ଏସବୁ ଯେଉଁ ରହିଛି ଭଗବାନଙ୍କର କଥା ସବୁ ରହିଛି, ଇଏ ହେଉଛି ଭାଗବତ। ଭାଗବତ କହିଲେ ଭଗବାନ ଏବଂ ଭଗବାନଙ୍କର ଭକ୍ତଙ୍କ ବିଷୟରେ ବର୍ଣ୍ଣନା କରାଯିବ, ସେଠି ସେ ହେଉଛି ଭାଗବତ। ଇଏ ହେଉଛି ଜନ୍ମେ ଭଗବତୋଦିତମ୍ ଯାହାକି ମୋତେ ଭଗବାନ ଦେଇଛନ୍ତି। ସେ ଶ୍ଳୋକକୁ ପରେ କହିବେ ବ୍ରହ୍ମା ନାରଦଙ୍କୁ କହିବେ ସଂଗ୍ରହୟମ୍ ବିଭୂତିନା। ଏଇ ଯେଉଁ ଭଗବାନଙ୍କର ଗୁଣ ରୂପ ଲୀଳା ଅବତାର ବିଭୂତି ବା ଶକ୍ତି ସବୁ ରହିଛି ଏଇଟା ମୁଁ ସଂକ୍ଷେପରେ କହିଲି। ତୁମ ଏତଦ୍ ବିପୁଳି କରୁ, ତମେ ଏହାକୁ ବିପୁଳି କର, ଆହୁରି କ'ଣ ତାକୁ ବିସ୍ତାର କର, ଏପରି କର। ଏଇଭଳି ଭାବରେ ବ୍ରହ୍ମା ନାରଦକୁ ଉପଦେଶ ଦେଇଛନ୍ତି। ନାରଦ ବ୍ୟାସଦେବଙ୍କୁ ଉପଦେଶ ଦେଇଛନ୍ତି, ଏଇ ବ୍ୟାସଦେବ ତାଙ୍କର ପୁତ୍ର ସୁଖଦେବଙ୍କୁ ଉପଦେଶ ଦେଇଛନ୍ତି। ଏହି ପରମ୍ପରାରେ ପ୍ରଭୁପାଦ ମହାରାଜ ଆସି ଆମକୁ ଉପଦେଶ ଦେଇଛନ୍ତି, ଏବଂ ଆମେ ମଧ୍ୟ ସେହି ପରମ୍ପରାରେ ଆପଣମାନଙ୍କୁ କହୁଛୁ। ଆପଣମାନେ ଏଇଟାକୁ ବିସ୍ତାର କରନ୍ତୁ, ଚାରିଆଡ଼େ ପ୍ରଚାର କରନ୍ତୁ, ତୁମେ ଏତଦ୍ ବିପରୀତ କରୁ। ତେଣୁ ଅଷ୍ଟମଧ୍ୟାୟରେ ରାଜା ପରୀକ୍ଷିତ ମହାରାଜ ପୁଣି ବହୁତ ପ୍ରଶ୍ନ ପଚାରିବେ। ପରୀକ୍ଷିତ ମହାରାଜ ପ୍ରଶ୍ନ ସବୁ ରହିଛି ତୃତୀୟ ଅଷ୍ଟମଧ୍ୟାୟରେ। ତେଣୁ ସେଇଠି ସେ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି, ଶୁଣନ୍ତ ଶ୍ରଦ୍ଧା ନିହିତ ଗୁଣତତ୍ତ ସୁଚେଷ୍ଟିତ ନାତି ଦୀର୍ଘଣ କାଳୀନ ଭଗବାନ ବିଚେତେ ରୁହି। ଭଗବାନ କେମିତି ଆମର ଜାଣିପାରିବା, ଭଗବାନଙ୍କୁ କେମିତି ଉପଲବ୍ଧି କରିପାରିବା, ନା ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଶ୍ରଦ୍ଧାର ସହିତ ଯେଉଁମାନେ ଶ୍ରବଣ କରିବେ, ନିତ୍ୟ ଶ୍ରବଣ କରିବେ, ଏବଂ ଗୁଣଦାସ ତୋଷ ଛୁଅତେ ଶ୍ରୀକାନ୍ତ ଯାହା ଶ୍ରବଣ କଲେ ତାକୁ ସ୍ମରଣ କରିବେ ବା ଗୁଣଗୁଣ ହୋଇକି ଗାନ କରିବେ ନିଜ ଚେଷ୍ଟା ଦ୍ୱାରା, ତାହେଲେ ନାତି ଦୀର୍ଘଣ କାଳୀନ ବେଶୀ ଡେରି ହେବ ନାହିଁ, ନାତି ଦୀର୍ଘଣ କାଳୀନ ଭଗବାନ ବିଶତେ ରୁହି, ଭଗବାନ ଆମ ହୃଦୟରେ ପ୍ରବେଶ କରିବେ। କେମିତି ପ୍ରବେଶ କରିବେ, ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ କହୁଛନ୍ତି, ଅନ୍ୟମାନେ ଯେଉଁ କହିବେ କେମିତି ପ୍ରବେଶ କରିବେ, ପରୀକ୍ଷିତ ମହାରାଜ କହୁଛନ୍ତି ଯେ ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, ଭଗବାନ ଯେଉଁ ପ୍ରବେଶ କରିବେ ଆମର କର୍ଣ୍ଣରନ୍ଧ୍ର ଦ୍ୱାରା ପ୍ରବେଶ କରିବେ। ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନନ ଭାବ ସ୍ୱରରୁ ଆମ ହୃଦୟ ପଦ୍ମରେ ଶ୍ରୀ ଭଗବାନ ଆବିର୍ଭାବ ହେବେ, ଏବଂ ଦୁନୋଟି ଶ୍ୟାମଳମ କୃଷ୍ଣ ଆମର ଯେତେ ମହିଳା ସବୁ ରହିଛି ହୃଦୟ ଭିତରେ ଏଟାକୁ ଭଗବାନ ସଫା କରିଦେବେ। ଦୁନୋଟି ଶ୍ୟାମଳମ କୃଷ୍ଣ କିଭଳି କରିବେ, ନା ଦୁନୋଟି ଶ୍ୟାମଳମ କୃଷ୍ଣ ଶରୀର ସେ ଯଥା ଶରତ, ଯେଭଳି ଭାବରେ ଶରତ ଋତୁର ଦୃଷ୍ଟି ହେଲେ ବର୍ଷା ଋତୁରେ ଯେଉଁ ଜଳ ଗୋଳିଆ ହୋଇକି ରହିଥାଏ, ମଇଳା ହୋଇକି ରହିଥାଏ, ଶରତ ଋତୁ ଦୃଷ୍ଟିରେ ସେ ସ୍ୱଚ୍ଛ ହୋଇଯାଏ, ଜଳ ସ୍ୱଚ୍ଛ ହୋଇଯାଏ। ସେଇଭଳି ଭାବରେ ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରିବା, ବହୁତ ଗଭୀରତାର ସହିତ ଶ୍ରବଣ କରିବା, ଆଗ୍ରହରେ ଶ୍ରବଣ କରିବା, ଏବଂ ସେଇଟାକୁ ଧ୍ୟାନ କରିବା, ତାହେଲେ ଭଗବାନ ଆମ ହୃଦୟ ଭିତରେ ଆସି ସେଇଟାକୁ ଆମର ଯେଉଁ ହୃଦୟରେ ଯେଉଁ ମଇଳା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମତ୍ସ୍ୟ ଇତ୍ୟାଦି, ଯେଉଁଥିପାଇଁ ଆମେ ଭଗବାନ ଜାଣିପାରୁନାହିଁ, ସେସବୁ ଭଗବାନ ଦୂର କରିଦେବେ, ସଫା କରିଦେବେ। ଶରୀର ସେ ଯଥା ଶରତ, ଯେଉଁଭଳି ଭାବରେ ଶରତ ଋତୁର ଦୃଷ୍ଟିରେ ଜଳ ସ୍ୱଚ୍ଛ ହୋଇଯାଏ, ସେଇଭଳି ଭାବରେ ଭଗବାନ କଥା ଶ୍ରବଣ ମାଧ୍ୟମରେ ଆମର ହୃଦୟ ଶୁଦ୍ଧ ହୋଇଯିବ। ଏସବୁ ଭାଷାରେ ପ୍ରଭୁପାଦ ମହାରାଜ ବଢ଼ିଆ କଥା କହିଛନ୍ତି। ମୁଁ ସକାଳେ ଏଇଟା କହିନଥିଲି, କିନ୍ତୁ ଏଇଟା ରହିଛି କୃଷ୍ଣ ଅଷ୍ଟମରେ ପ୍ରଭୁପାଦ ମହାରାଜ କହିଛନ୍ତି କଥା ଯେ ବାଇ ଆଡିସନ୍ ଅଫ୍ ସମ୍ କେମିକାଲ ଏ ସ୍ମଲ୍ ରିଜର୍ଭର୍ ୱାଟର ଲାଇକ୍ ଦ୍ୟାଟ୍ ଅଫ୍ ଏ ମେଟ୍ରୋପଲିଟାନ୍ ୱାଟର ଟୁ ୱାର୍ଡ ଟ୍ୟାଙ୍କ କ୍ୟାନ୍ ବି କ୍ଲିୟର, ବଟ୍ ବାଇ ସଚ୍ ଏ ଟାଇନି ଏଫର୍ଟ ଇଟ୍ ଇଜ୍ ନଟ୍ ପସିବୁଲ୍ ଟୁ କ୍ଲିୟର ଅଲ୍ ଦି ରିଜର୍ଭର୍ସ ଅଫ୍ ୱାଟର ଲାଇକ୍ ଦ ରିଭର୍ସ। ଆମେ ଯେଉଁ ଆମର ସହରମାନଙ୍କରେ ଜଳ ବିଶୋଧନ କରାଯାଉଛି, ଅଳ୍ପ କିଛି ଜଳକୁ ସେମାନେ ବିଶୋଧନ କରିପାରିବେ, କିନ୍ତୁ ସେ ଯେଉଁ କେମିକାଲ ଆଡ଼ କରୁଛନ୍ତି, ଆଲବମ୍ ବା କ'ଣ ସେଇଟା ଆଲମ୍ ବ୍ଲିଚିଂ ପାଉଡ଼ର ଏତେସବୁ ପକାଉଛନ୍ତି, ସଫା କରୁଛନ୍ତି, ପାଣିକୁ ସ୍ୱଚ୍ଛ କରୁଛନ୍ତି, ଏହି ମାଧ୍ୟମରେ ସେମାନେ ନଦୀର ଜଳକୁ ସ୍ୱଚ୍ଛ କରିପାରିବେ ନାହିଁ। ସେଇଭଳି ଭାବରେ ଏ ପାୱାରଫୁଲ୍ ପ୍ୟୋର୍ ଡିଭୋଟି ଅଫ୍ ଦ ଲର୍ଡ କ୍ୟାନ୍ ଡେଲିଭର୍ ନଟ୍ ଓନ୍ଲି ହିଜ୍ ପର୍ସନାଲ୍ ସେଲ୍ଫ ବଟ୍ ଅଲ୍ସୋ ମେନି ଅଦର୍ସ ଇନ୍ ହିଜ୍ ଆସୋସିଏସନ୍। ଜଣେ ଯଦି ଭଗବାନଙ୍କ ଶୁଦ୍ଧ ଭକ୍ତ, ସେ କେବଳ ନିଜକୁ ଯେ ଶୁଦ୍ଧ କରିଦେବେ ତା ନୁହଁ, ତାଙ୍କ ସହିତ ଯେଉଁମାନେ ସଙ୍ଗ କରିବେ ସେମାନଙ୍କୁ ମଧ୍ୟ ସେ ଶୁଦ୍ଧ କରିଦେବେ। ପ୍ୟୁରିଫିକେସନ୍ ଅଫ୍ ଦ ହାର୍ଟ ବାଇ କଲ୍ଚର୍ ଅଫ୍ ନଲେଜ୍ ଇଜ୍ ଲାଇକ୍ କ୍ଲିନ୍ସିଂ ଅଫ୍ ଏ ସ୍ମଲ୍ କ୍ୱାଣ୍ଟିଟି ଅଫ୍ ଷ୍ଟାଗ୍ନାଣ୍ଟ ୱାଟର୍ ବାଇ କେମିକାଲ୍ ପ୍ରୋସେସ୍। ଯେଉଁ ଜ୍ଞାନ ମାଧ୍ୟମରେ ଯେଉଁମାନେ ଭଗବାନଙ୍କୁ ଜାଣିବା ପାଇଁ ଇଚ୍ଛା କରୁଛନ୍ତି, ତାଙ୍କ ହୃଦୟ ଏତେ ଶୁଦ୍ଧ ହୋଇପାରିବ ନାହିଁ, ଯେଉଁଭଳି ଭାବରେ ଅଳ୍ପ ଜଳକୁ ଯେମିତି କେମିକାଲ ଦେଇକି ସଫା କରାଯାଏ, ସେଇଭଳି ଭାବରେ ଭରପୂର୍ଣ୍ଣ ଭାବରେ ଲାଇକ୍ କ୍ଲିନ୍ସିଂ ଅଫ୍ ଏ ସ୍ମଲ୍ କ୍ୱାଣ୍ଟିଟି ଷ୍ଟାଗ୍ନାଣ୍ଟ ୱାଟର୍ ବାଇ କେମିକାଲ୍ ପ୍ରୋସେସ୍, ଯେଭଳି ଭାବରେ ଆଲମିତା ଦେଇ ଅଳ୍ପ ଜଳକୁ ଶୁଦ୍ଧ କରାଯାଏ, ସେଭଳି ଜ୍ଞାନ ମାଧ୍ୟମରେ ପୂର୍ଣ୍ଣ ଶୁଦ୍ଧ ଜଣେ ହୋଇପାରିବ ନାହିଁ। କେବଳ ଭଗବାନ କଥା ଶ୍ରବଣ ମାଧ୍ୟମରେ ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇପାରିବ। ତେଣୁ ଧୌତାତ୍ମା ପୁରୁଷ କୃଷ୍ଣ ପାଦମୂଳ ନ ମୁଚନ୍ତି ମୁକ୍ତ ସର୍ବ ପରିକ୍ଲେଶ କାନ୍ଥ ସ୍ୱରଣ ଯଥା। ଯେଉଁଭଳି ଭାବରେ ଜଣେ ବ୍ୟକ୍ତି ବ୍ୟବସାୟ କରିବା ପାଇଁ ଗୃହରୁ ବାହାରି ବହୁତ କଷ୍ଟ ସ୍ୱୀକାର କରେ ଏବଂ ଧନ ରୋଜଗାର କରି ଯେତେବେଳେ ଫେରେ ଘରକୁ ସେତେବେଳେ ସେ ବହୁତ ଆନନ୍ଦ ପ୍ରାପ୍ତ ହୁଏ। ସେହିଭଳି ଭାବରେ ଯେଉଁମାନଙ୍କ ହୃଦୟ ଧୌତ ହୋଇଯାଇଛି ସଫା ହୋଇଯାଇଛି ସେମାନେ ଭଗବାନଙ୍କ ପାଦପଦ୍ମକୁ କେବେ ହେଲେ ତ୍ୟାଗ କରନ୍ତି ନାହିଁ। ତେଣୁ ସେ ଭଗବାନଙ୍କ ପାଦପଦ୍ମକୁ ସବୁବେଳେ ଧାରଣ କରନ୍ତି ସ୍ମରଣ କରନ୍ତି ସେହି ପାଦପଦ୍ମ ସେବାରେ ସତତ ନିଯୁକ୍ତ ରୁହନ୍ତି। ଏହିଭଳି ଭାବରେ ଅଷ୍ଟମ ସ୍କନ୍ଧରେ ପରୀକ୍ଷିତ ମହାରାଜଙ୍କର ବହୁତ ପ୍ରଶ୍ନ ରହିଛି। ତେଣୁ ନବମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ସେସବୁ ପ୍ରଶ୍ନର ଉତ୍ତର ଦେବା କ୍ରମରେ ଭଗବାନଙ୍କର ଏହି ଚତୁଶ୍ଳୋକ ଭାଗବତ କହିବେ ଯେଉଁଟା ହେଉଛି ମୂଳ ଭାଗବତ। ଏହି ଚାରୋଟି ଶ୍ଳୋକ ହେଉଛି ମୂଳ ଭାଗବତ ଯାହାର ବିସ୍ତାର ଏ 18,000 ଶ୍ଳୋକରେ ଅଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପ୍ରଶ୍ନ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ବୁଝିପାରିଲେ ନାହିଁ ପ୍ରଶ୍ନ ରହିଛି। ନିର୍ବିଶେଷ ମାନେ ଯେମିତି ଆମେ କହୁଛେ ଭଗବାନ, ଭଗବାନ କହିଲେ କ'ଣ? ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, କିନ୍ତୁ ସେ ଭଗବାନ ଗୋଟିଏ ନାମ ରହିଛି, ସେ ନାମଟା ସେଇଟା ହେଉଛି ସବିଶେଷ ନାମ। ଯେମିତି ଉଦାହରଣ ସ୍ୱରୂପ ଛୋଟ ପିଲା ସେ ଜାଣିନି ବାପାଙ୍କୁ ବାପା ବୋଲି ଡାକୁ, ବାପାଙ୍କର ନାଁ ଗୋଟେ ରହିଛି ସେ ଜାଣିନି, ସେ କହୁଛି ବାପା, ବାପାଙ୍କର ନାଁ କ'ଣ ନା ବାପା, କିନ୍ତୁ ବାପାଙ୍କର ଗୋଟେ ନାମ ରହିଛି, ବାପାଟା ହେଉଛି ନିର୍ବିଶେଷ ନାମ। କିନ୍ତୁ ବାପାଙ୍କର ଯେଉଁ ନାମ ରହିଛି ସଚ୍ଚିଦାନନ୍ଦ ବା ଅନ୍ୟ ଯାହା ସବୁ ଗୋଟେ ନାମ ରହିଛି ଆଦେଶ, ଏସବୁ ଯେଉଁ ନାମ ରହିଛି ଇଏ ଗୋଟେ ପର୍ସନ ସବିଶେଷ ନାମ। ତେଣୁ ସେ ଯେଉଁ ସ୍ତୁତି କରୁଥିଲେ ନିର୍ବିଶେଷ ସ୍ତୁତି, ସେଇ ଏଇ ଯେଉଁ ଆମେ କହିଲେ ଏଠି ଯେଉଁ କୁହାଗଲା ଆୟୁଦମ ଆଦିପୁରୁଷ, ସିଏ ହେଉଛନ୍ତି ଆଦିପୁରୁଷ, ଠିକ୍ କଥା। କିନ୍ତୁ ତାଙ୍କର ଯେଉଁ ନାମ ରହିଛି ଭଗବାନ କୃଷ୍ଣ ରାମ ନୃସିଂହ ବାମନ ଇତ୍ୟାଦି ବିଭିନ୍ନ ପ୍ରକାର ନାମ ରହିଛି, ସେ ସବିଶେଷ ନାମକୁ ସେ ସ୍ତୁତି କରିନଥିଲେ, ନିର୍ବିଶେଷ ସ୍ତୁତି କରିଥିଲେ। ସେଇଟା ସେଇଟା ନିର୍ବିଶେଷ ସ୍ତୁତି ବୋଲି କୁହାଯାଏ। ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି ଦାୟୀ ଗୋଚମାନନ୍ଦେ।